ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବାତ୍ୟା ମୁନ୍ଥାର ନୁକସାନର ହିସାବ ଆଇଷ୍ଟାନୁମୂଲ ହେବା ବୋଲି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଭୁବନେଶ୍ୱରନ ଗଲାକାଲ ବାତ୍ୟା ଉତ୍ତର ସ୍ଥିତିର ସମୀକ୍ଷା କରିକରି ଶ୍ରୀ ପୂଜାରୀ କହିଛନ୍, ବାତ୍ୟାଥି ରାଜ୍ୟର ଦକ୍ଷିଣ ଆଉ ସମୁଦ୍ରଖଣି ଇଲାକାର 33 ବ୍ଲକ 11 ସହରୀ ଇଲାକା ଆଉ 358 ଗାଁ ପ୍ରଭାବିତ ହୋଇଛି। କେତେଟା ଜାଗାନ ଏହାଦେବିଲ ବର୍ଷା ଲାଗି ରହିଛି। ଆଇବାକାଲ ତକ୍ ସ୍ଥିତି ସ୍ୱାଭାବିକ ହେବା, ନୁକସାନର ହିସାବ କରାଯାଇକରି ଦରକାର ହିସାବରେ ଲୋକଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବା। ବାତ୍ୟା ସମୟଥି ରାଜ୍ୟ ସରକାରଙ୍କ ସବୁ ବିଭାଗ ଆକ୍ତୁରା ପଦକ୍ଷେପ ନେଇଥିବାରୁ ବିଶେଷ କିଛି ନୁକସାନ ନାହିଁ ହୋଇପାରି ବୋଲି ଶ୍ରୀ ପୂଜାରୀ କହିଛନ୍। ସମ୍ବଲପୁରନ ବର୍ଜ୍ୟବସ୍ତୁ ପରିଚାଳିତ ବାୟୋଗ୍ୟାସ କାରଖାନା ସ୍ଥାପନା ଲାଗି ଗଲାକାଲ ଅଏଲ ଇଣ୍ଡିଆ ଲିମିଟେଡ୍ ଆଉ ସମ୍ବଲପୁର ମହାନଗର ନିଗମ ଭିତରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। 132 କୋଟି ଟଙ୍କା ଖର୍ଚ୍ଚାଥି ସ୍ଥାପନା ହେବାର୍କେ ଥିବା ଏହି କାରଖାନାରୁ ଫି ଦିନ 8 ଟନ୍ ବାୟୋଗ୍ୟାସ ଉତ୍ପାଦନ ହେବା, ଯେନ୍ଟାକି ପାଇପ୍ଲାଇନ୍ ଜରିଏ ଲୋକଙ୍କର ଘରକେ ଯୋଗାଇ ଦିଆଯିବା। ଇତାର ସହିତ କଚଡ଼ାନୁ ସାର୍ଭିଲ୍ ଉତ୍ପାଦନ କରାଯିବା। ସମ୍ବଲପୁର ମହାନଗର ନିଗମ ଇଲାକାନୁ ଫି ଦିନ 200 ଟନ୍ ଜଗଡ଼ା ବାହାରସି। ଏହି ଜଗଡ଼ାକେ ବ୍ୟବହାର କରିକି ବାୟୋଗ୍ୟାସ ପ୍ଲାଣ୍ଟନୁ ଜୈବିକ ଗ୍ୟାସ ତିଆରି କରାଯିବା। ଇତାର ଜରିଏ ମହାନଗର ନିଗମ ଇଲାକାନ ଜଗଡ଼ାର ସୁପରିଚାଳନା ହୋଇପାରିବା ବୋଲି ଏ ଅବସରରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର କହିଛନ୍ତି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜୟନ୍ତୀ ଆଇବାକାଲ ପାଳନ କରାଯିବା। ସାରା ଦେଶ ଇତାକେ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରବାର୍କେ ଓଡ଼ିଶା ପୁଲିସ୍ ତରଫୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ରାଜ୍ୟ 34 ଯାକ ପୁଲିସ୍ ଜିଲ୍ଲାର ସବୁ ଥାନାନ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍। ଏହି ଅବସରରେ ପୁଲିସ୍ ତରଫୁ ଏକତା ଗଣ ଦୌଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହିତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ସ୍ତରଥି ଏକ ଭାରତ ଶ୍ରେଷ୍ଠ ଭାରତ ବସୁଧୈବ କୁଟୁମ୍ବକମ୍ ଶୀର୍ଷକ ଭିନ୍ ଭିନ୍ ପ୍ରତିଯୋଗିତାର ଆୟୋଜନ କରାଯିବା। ଓଡ଼ିଶା ନଦୀ ଓ ସମୁଦ୍ର ଖଣି ଶହ ଶହ ବରଷ ହେଲା ବାଣିଜ୍ୟ ଓ ସଂସ୍କୃତି ଜୀବନରେଖା ହୋଇଛି। ଓଡ଼ିଶା ଏହାଦେ ଆଧୁନିକ ସ୍ଥାୟୀ ଜଳପଥ ଭିତ୍ତିଭୂମି ଜରିଏ ଏହି ଐତିହ୍ୟକେ ପୁନର୍ଜୀବିତ କରବାର୍କେ ପ୍ରତିଶ୍ରତିବଦ୍ଧ, ଯେନ୍ଟାକି ଲଜିଷ୍ଟିକ୍ ଖର୍ଚ୍ଚା କମ୍ କରବାର ସହିତ ସବୁଜ ସମାବେଶୀ ଅର୍ଥନୈତିକ ଅଭିବୃଦ୍ଧିକେ ବିଲ୍ ତହକାବା ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍। ମୁମ୍ବାଇନ ଚାଲିଥିବା ସାମୁଦ୍ରିକ ସପ୍ତାହ 2025 ସମାବେଶୀ ହୋଇଥିବା ଆଲୋଚନା ସଭାଥି ଯୋଗ ଦେଇକରି ଶ୍ରୀମତୀ ପାଢ଼ୀ ଦେଶର ଆଭ୍ୟନ୍ତରୀଣ ଓ ସମୁଦ୍ର ଖଣିର ଜଳପଥ ସଂଯୋଗକେ ବରକସ କରବାର୍କେ ଓଡ଼ିଶାର ପଦକ୍ଷେପ ବାବଦେ ଆଲୋଚନା କରିଥିଲେ। ସମାବେଶଟି ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟ ବିଷୟବସ୍ତୁ ଉପରେ ବିଶିଷ୍ଟ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତିଆରି କରିଥିବା ବାଲୁକା କଳାର କେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁତ ପ୍ରଶଂସା କରିଛନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଚାଲିଥିବା ଦୁଇଦିନିଆ କିଶୋରୀ କିଶୋର ସମାବେଶ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ସମାବେଶଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କିଶୋର ଅବସ୍ଥାଥି ମାନସିକ ସ୍ୱାସ୍ଥ୍ୟ ଆଉ ସେମାନଙ୍କର ଭିତରେ ଥିବା ଦକ୍ଷତା ଖୋଜବାର ଉପରେ ଜୋର୍ ଦେଇଛନ୍। ବାତ୍ୟା ମୁନ୍ଥା ଲାଗି ସ୍ନାତକ ସ୍ନାତକୋତ୍ତର ବିଏଡ୍ ଏମ୍ଏଡ୍ ଏଲ୍ଏଲ୍ବି ଆଉ ଇଣ୍ଟିଗ୍ରେଟେଡ୍ ବିଏଡ୍ ଏମ୍ଏଡ୍ ପାଠ୍ୟକ୍ରମର ସ୍ପଟ୍ ନାଁ ଲେଖା ସମୟକେ ବଦଲାଯାଇଛି। ଆଜି ଆବେଦନକାରୀମାନେ ନିଜର କମନ୍ ଆପ୍ଲିକେସନ୍ ଫର୍ମ ସହିତ ଜରୁରୀ କାଗଜପତ୍ର ନେଇକରି କଲେଜନ ପହଞ୍ଚବେ। ନଭେମ୍ବର 1 ଉଚ୍ଚଶିକ୍ଷାନୁଷ୍ଠାନ ତରଫୁ ମେଧା ତାଲିକା ବାହାରିବା ଆଉ 3-6 ଭିତରେ ନାଁ ଲେଖା ହେବା। ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟନ ଗଲାକାଲି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଆଉ ଭିଜିଲାନ୍ସ ବିଭାଗ ତରଫୁ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର, ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ, ଦୁର୍ନୀତି ନିବାରଣ ବିଭାଗର ଆରକ୍ଷୀ ଅଧୀକ୍ଷକ ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀ ପ୍ରମୁଖ ଯୋଗ ଦେଇକରି ସଚ୍ଚୋଟ ଆଉ ସତ୍ୟନିଷ୍ଠ ହେଲେ ଦୁର୍ନୀତି ହଟବା ବୋଲି କହିଛନ୍ତି। ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ତରଫୁ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଉଲ୍ଲାସ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମର ମୌଳିକ ସ୍ୱାକ୍ଷରତା ଆଉ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ ପରୀକ୍ଷା ଜିଲ୍ଲାର ପ୍ରାଥମିକ ଆର୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କେ ହୋଇଯାଇଛି। ଜିଲ୍ଲାର 15 ଅତକା ବରଷର ଅଣସ୍ୱାକ୍ଷର ବ୍ୟକ୍ତିମାନେ ଏହି ପରୀକ୍ଷା ଦେଇଥିଲେ। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନର ଜିଲ୍ଲାସ୍ତରୀୟ ସଂଯୋଗୀକରଣ କାର୍ଯ୍ୟକ୍ରମ ବାବଦେ ଗୋଟିଏ କର୍ମଶାଳା ଗଲାକାଲି ହୋଇଯାଇଛି। ମୁଖ୍ୟ ଉନ୍ନୟନ ଆଉ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମିଜକର ଅଧ୍ୟକ୍ଷତାଥି ହୋଇଥିବା କର୍ମଶାଳାଟି ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇକରି ନିଜ ନିଜର ବିଭାଗର ଲୋକାଭିମୁଖୀ ଯୋଜନା ବାବଦେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମଟି ସମ୍ବଲପୁର ରାଜସ୍ୱ ବିଭାଗ ଉପନିର୍ଦ୍ଦେଶକ ପରୀକ୍ଷିତ ଦାସ ଆଉ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର ପୁହାଣ ଯୋଗ ଦେଇକରି ଜଙ୍ଗଲ ଜମି ପଟ୍ଟା ବାବଦେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅନ୍ତର୍ଗତ 5 ପଞ୍ଚାୟତର 11 କ୍ଲଷ୍ଟରର ଜନଜାତି ଚାଷୀମାନେ ଉପସ୍ଥିତ ଥିଲେ। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।